ଆଦି ପୁସ୍ତକ 33 ପର୍ବ। ଅନନ୍ତର ଯାକୁବ ଅନାଇ ଦେଖିଲା, ଆଉ ଦେଖ ଏସୋ ଉପସ୍ଥିତ, ପୁଣି ତାହା ସଙ୍ଗେ 40 ଲୋକ। ତହିଁରେ ସେ ଆପଣା ସନ୍ତାନମାନଙ୍କୁ ବିଭାଗ କରି ଲେୟା ଓ ରାହେଲ ଓ ଦୁଇ ଦାସୀଙ୍କ ନିକଟରେ ସମର୍ପଣ କଲା। ଅର୍ଥାତ୍ ଆଗେ ଦୁଇ ଦାସୀ ଓ ସେମାନଙ୍କ ସନ୍ତାନଗଣକୁ, ତାହା ପଛେ ଲେୟା ଓ ତାହାର ସନ୍ତାନଗଣକୁ, ସର୍ବଶେଷରେ ରାହେଲ ଓ ଜୋସେଫକୁ ରଖିଲା। ପୁଣି ଆପେ ସମସ୍ତଙ୍କ ଆଗେ ଯାଇ ସାତଥର ଭୂମିଷ୍ଠ ପ୍ରଣାମ କରୁ କରୁ ଆପଣା ଧାତା ନିକଟରେ ଉପସ୍ଥିତ ହେଲା। ସେତେବେଳେ ଏସୋ ତାହାକୁ ଭେଟିବାକୁ ଧାଇଁ ଆସି ତାହାର ଗଳା ଧରି ଆଲିଙ୍ଗନ ଓ ଚୁମ୍ବନ କଲା, ପୁଣି ଦୁହେଁ ରୋଦନ କଲେ। ଏ ଉତ୍ତାରେ ସେ ଅନାଇ ସ୍ତ୍ରୀଗଣକୁ ଓ ବାଳକଗଣକୁ ଦେଖି ପଚାରିଲା, ତୁମ୍ଭ ସଙ୍ଗେ ଏମାନେ କିଏ? ତହିଁରେ ସେ କହିଲା, ପରମେଶ୍ୱର କୃପା କରି ଆପଣଙ୍କ ଦାସକୁ ଏହି ସମସ୍ତ ସନ୍ତାନ ଦେଇଅଛନ୍ତି। ତୋହ ଦାସୀଗଣ ଓ ସେମାନଙ୍କ ସନ୍ତାନମାନେ ନିକଟକୁ ଆସି ପ୍ରଣାମ କଲେ, ତହିଁ ପଛେ ଲେୟା ଓ ତାହାର ସନ୍ତାନମାନେ ଆସି ପ୍ରଣାମ କଲେ, ସର୍ବଶେଷରେ ଜୋସେଫ ଓ ରାହେଲ ନିକଟକୁ ଆସି ପ୍ରଣାମ କଲେ। ତହିଁରେ ଏସୋ ପଚାରିଲା, ମୁଁ ଆଗେ ଯେଉଁ ସବୁ ପଶ୍ୱାଦୀ ଦଳ ସହିତ ଭେଟିଲି ତାହା କି ନିମନ୍ତେ? ଯାକୁବ କହିଲା, ମୋ ପ୍ରଭୁଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇବା ନିମନ୍ତେ। ତୁ ଏସୋ କହିଲା, ମୋହର ଯଥେଷ୍ଟ ଅଛି, ଭାଇ ତୁମ୍ଭର ଯାହା ଅଛି ତାହା ତୁମ୍ଭର ଥାଉ। ଯାକୁବ କହିଲା, ନା ବିନୟ କରୁଅଛି, ମୁଁ ଆପଣଙ୍କ ଦୃଷ୍ଟିରେ ଯେବେ ଅନୁଗ୍ରହ ପାଇଲି ତେବେ ମୋ ହସ୍ତରୁ ସେହି ଭେଟି ଗ୍ରହଣ କରନ୍ତୁ, କାରଣ ପରମେଶ୍ୱରଙ୍କ ମୁଖ ଦର୍ଶନ କଲାପରି ମୁଁ ଆପଣଙ୍କ ମୁଖ ଦର୍ଶନ କରିଅଛି, ମଧ୍ୟ ଆପଣ ମୋ ପ୍ରତି ପ୍ରସନ୍ନ ହୋଇଅଛନ୍ତି। ଏଣୁ ନିବେଦନ କରୁଅଛି, ଆପଣଙ୍କ ନିକଟକୁ ଆନିତ ଏହି ଆଶୀର୍ବାଦ ଗ୍ରହଣ କରନ୍ତୁ, କାରଣ ପରମେଶ୍ୱର ମୋତେ ଅନୁଗ୍ରହ କରିଅଛନ୍ତି, ପୁଣି ମୋହର ସବୁ ଅଛି। ଏହି ରୂପେ ଅତ୍ୟନ୍ତ ଆଗ୍ରହ ସହିତ ପ୍ରାର୍ଥନା କରନ୍ତେ ଏସୋ ତାହା ଗ୍ରହଣ କଲା। ଅନନ୍ତର ଏସୋ କହିଲା, ଆସ ଆମ୍ଭେମାନେ ଯିବା, ମୁଁ ତୁମ୍ଭମାନଙ୍କ ଆଗେ ଆଗେ ଯାଉଅଛି। ତହିଁରେ ଯାକୁବ କହିଲା, ମୋର ପ୍ରଭୁ ଜାଣନ୍ତି ଏହି ବାଳକମାନେ କୋମଳ, ଆଉ ଦୁଗ୍ଧବତୀ ମେସି ଓ ଗାଭୀ ମୋ ସଙ୍ଗରେ ଅଛନ୍ତି, ଦିନେ ଅଧିକ ଚଳାଇଲେ ସବୁ ପଲ ମରିଯିବେ। ଏଣୁ ନିବେଦନ କରୁଅଛି, ମୋହର ପ୍ରଭୁ ଆପଣା ଦାସର ଆଗେ ଆଗେ ଗମନ କରନ୍ତୁ, ସେହିର ପ୍ରଦେଶରେ ମୋ ପ୍ରଭୁଙ୍କ ନିକଟରେ ଉପସ୍ଥିତ ହେବା ପର୍ଯ୍ୟନ୍ତ ମୁଁ ପଶୁଗଣର ଗମନ ଶକ୍ତି ଅନୁସାରେ ଓ ବାଳକଗଣର ଗମନ ଶକ୍ତି ଅନୁସାରେ ଧୀରେ ଧୀରେ ଚଳାଇ ନେବି। ଏସୋ କହିଲା, ତେବେ ମୋ ସଙ୍ଗୀ କେତେକ ଲୋକଙ୍କୁ ତୁମ୍ଭ ନିକଟରେ ରଖିଯାଉଅଛି। ଯାକୁବ କହିଲା, କି ପ୍ରୟୋଜନ, ମୋ ପ୍ରତି କେବଳ ପ୍ରଭୁଙ୍କର ଅନୁଗ୍ରହ ଦୃଷ୍ଟି ଥାଉ। ତହିଁରେ ଏସୋ ସେହିଦିନ ସେହିର ପଥ ଦେଇ ବାହୁଡ଼ିଗଲା, ମାତ୍ର ଯାକୁବ ସୁକୋତକୁ ଗମନ କରି ଆପଣା ପାଇଁ ଗୃହ ଓ ପଶୁମାନଙ୍କ ନିମନ୍ତେ କୁଡ଼ିଆ ନିର୍ମାଣ କଲା, ଏଥିପାଇଁ ଏହି ସ୍ଥାନ ସୁକୋତ କୁଡ଼ିଆ ନାମରେ ବିଖ୍ୟାତ ହୋଇଅଛି। ଏହି ପ୍ରକାରେ ଯାକୁବ ପଦନ ଅରାମଠାରୁ ବାହାରି କୁଶଳରେ କିଣାଣ ଦେଶସ୍ଥ ସିକ୍କିମର ଏକ ନଗରରେ ଉପସ୍ଥିତ ହୋଇ ନଗରର ବାହାରେ ତମ୍ବୁ ସ୍ଥାପନ କଲା। ଅନନ୍ତର ସିକ୍କିମର ପିତା ହମରର ସନ୍ତାନମାନଙ୍କୁ 100 କସିତା ରୌପ୍ୟ ମୁଦ୍ରା ଦେଇ ସେହି ତମ୍ବୁ ସ୍ଥାପନର ଭୂମିଖଣ୍ଡ କିଣିଲା। ପୁଣି ସେଠାରେ ଏକ ବେଦୀ ନିର୍ମାଣ କରି ତାହାର ନାମ ଏଲ୍ ଇଲୋହେ ଇସ୍ରାଏଲ୍, ଅର୍ଥାତ୍ ପରମେଶ୍ୱର ଇସ୍ରାଏଲ୍ର ପରମେଶ୍ୱର ରଖିଲା।